ആകാശവാണി. ସମ୍ବାଦ ପଢୁଛନ୍ତି ଶୁଭେନ୍ଦୁ କୁମାର ପଣ୍ଡା. ମୁଖ୍ୟ ସମ୍ବାଦ, ଓଡ଼ିଶାର ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି. ଦେଶରେ ସାପ କାମୁଡ଼ା ଜନିତ ମୃତ୍ୟୁକୁ 50% ହ୍ରାସ କରିବା ପାଇଁ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତି. ମହାରାଷ୍ଟ୍ରରେ ଅନୁଷ୍ଠିତ ଭାରତୀୟ ସେନା ଓ ସିଙ୍ଗାପୁର ଆର୍ମଡ୍ ଫୋର୍ସର ମିଳିତ ସମରାଭ୍ୟାସ ଅଗ୍ନି ୱାରିୟର 2024 ଉଦ୍ଯାପିତ. ସାମୁଦ୍ରିକ ଝଡ଼ ପେଞ୍ଜାଲ ପୁଡୁଚେରୀଠାରେ ଆଜି ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଏବଂ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ 19 ବର୍ଷରୁ କମ୍ ଏସିଆ କପ୍ ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତକୁ 43 ରନ୍ରେ ପରାସ୍ତ କଲା ପାକିସ୍ତାନ. ଓଡ଼ିଶାର ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକଙ୍କ ସମ୍ମିଳନୀର ଦ୍ୱିତୀୟ ଦିନରେ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଯୋଗ ଦେଇଛନ୍ତି. ସମ୍ମିଳନୀରେ ଆଜି ଦେଶର ଆଭ୍ୟନ୍ତରୀଣ ସୁରକ୍ଷା, ଆଇନ ଶୃଙ୍ଖଳା ପରିସ୍ଥିତି ନେଇ ବିଭିନ୍ନ ରାଜ୍ୟ ଏବଂ କେନ୍ଦ୍ରଶାସିତ ଅଞ୍ଚଳର ବରିଷ୍ଠ ପୁଲିସ୍ ଅଧିକାରୀଗଣ ସେମାନଙ୍କର ମତ ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ବୈଠକରେ ଉପସ୍ଥାପନ କରିଛନ୍ତି. ଆତଙ୍କବାଦ, ବାମପନ୍ଥୀ ଉଗ୍ରବାଦର ମୁକାବିଲା, ସାଇବର ସୁରକ୍ଷା, ବେଆଇନ ଅନୁପ୍ରବେଶ, ଶରଣାର୍ଥୀ ସମସ୍ୟାର ସମାଧାନ, ନିଶା କାରବାର ରୋକିବା, ମହିଳାଙ୍କ ବିରୁଦ୍ଧରେ ହିଂସା, ନୂଆ ଅପରାଧିକ ଆଇନର କାର୍ଯ୍ୟକାରିତା ଆଦି ବିଭିନ୍ନ ପ୍ରସଙ୍ଗରେ ବୈଠକରେ ବିସ୍ତୃତ ଆଲୋଚନା ଚାଲିଛି. ପରିବର୍ତ୍ତିତ ପରିସ୍ଥିତିକୁ ଦୃଷ୍ଟିରେ ରଖି ସମସ୍ୟାର ମୁକାବିଲା ଦିଗରେ ଭବିଷ୍ୟତ କାର୍ଯ୍ୟପନ୍ଥା ନେଇ ବିସ୍ତୃତ ଚିଠା ପ୍ରସ୍ତୁତ ହେବାର ସମ୍ଭାବନା ରହିଛି. ଏହି ବୈଠକରେ ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା, ଜାତୀୟ ସୁରକ୍ଷା ପରାମର୍ଶଦାତା ଅଜିତ ଡୋଭାଲ ପ୍ରମୁଖ ଯୋଗ ଦେଇଛନ୍ତି. ଏହି 3-ଦିନିଆ ସମ୍ମିଳନୀ ଆସନ୍ତାକାଲି ଉଦ୍ଯାପିତ ହେବ. ସ୍ୱରାଷ୍ଟ୍ରମନ୍ତ୍ରୀ ଅମିତ ଶାହା ଗତକାଲି ଏହି ସମ୍ମିଳନୀକୁ ଉଦ୍ଘାଟନ କରିଥିଲେ. ସୂଚନାଯୋଗ୍ୟ, ସମ୍ମିଳନୀ ତଥା ଅନ୍ୟ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ପ୍ରଧାନମନ୍ତ୍ରୀ ଶ୍ରୀ ମୋଦି 3-ଦିନିଆ ଓଡ଼ିଶା ଗସ୍ତରେ ଆସିଛନ୍ତି. ସାପ କାମୁଡ଼ା ମାମଲା ଏବଂ ଏଥିରେ ହେଉଥିବା ମୃତ୍ୟୁକୁ ନୋଟିଫାଏବୁଲ୍ ଡିଜିଜ୍ ଭାବେ ପରିଗଣନା କରିବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି. ଏନେଇ ସମସ୍ତ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳର ବିଭାଗୀୟ ପ୍ରମୁଖ ସଚିବ ଏବଂ ଅତିରିକ୍ତ ମୁଖ୍ୟ ଶାସନ ସଚିବଙ୍କୁ ପତ୍ର ଲେଖି କେନ୍ଦ୍ର ସ୍ୱାସ୍ଥ୍ୟ ସଚିବ ପୁଣ୍ୟ ସଲୀଳା ଶ୍ରୀବାସ୍ତବ କହିଛନ୍ତି, ସାପ କାମୁଡ଼ା ଜନସ୍ୱାସ୍ଥ୍ୟ ବିଭାଗ ପାଇଁ ଏକ ଚିନ୍ତାଜନକ ବିଷୟ ହୋଇପଡ଼ିଛି. ବିଶେଷକରି କୃଷକ ଓ ଆଦିବାସୀମାନଙ୍କ ମଧ୍ୟରେ ସାପ କାମୁଡ଼ା ମୃତ୍ୟୁ, ଅସୁସ୍ଥତା ଓ ଏଥିନେଇ ହେଉଥିବା ଅକର୍ମଣ୍ୟର କାରଣ ହୋଇପାରେ ବୋଲି ସେ ଉଲ୍ଲେଖ କରିଛନ୍ତି. ଆସନ୍ତା 2030 ସୁଦ୍ଧା ସାପ କାମୁଡ଼ା ଜନିତ ମୃତ୍ୟୁକୁ 50% ହ୍ରାସ କରିବା ପାଇଁ ସାପ କାମୁଡ଼ା ନିରୋଧ ଏବଂ ନିୟନ୍ତ୍ରଣ ପାଇଁ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅନ୍ୟ ବିଭାଗ ଏବଂ ଅଂଶୀଦାରମାନଙ୍କୁ ପରାମର୍ଶ ଦେଇଛି. ଏହି ଜାତୀୟ କାର୍ଯ୍ୟ ଯୋଜନା କାର୍ଯ୍ୟକ୍ଷମ ହେଲେ ଦେଶରେ ସାପ କାମୁଡ଼ା ମାମଲା ଏବଂ ଏଥିଜନିତ ହେଉଥିବା ପ୍ରାଣହାନୀକୁ ବହୁମାତ୍ରାରେ ରୋକାଯାଇପାରିବ ବୋଲି ସେ କହିଛନ୍ତି. ଆଇଏନ୍ଏସ୍ ବିକ୍ରମାଦିତ୍ୟର ମରାମତି ଏବଂ ଡକିଂ ପାଇଁ ପ୍ରତିରକ୍ଷା ମନ୍ତ୍ରଣାଳୟ 1200 କୋଟିରୁ ଅଧିକ ଟଙ୍କା ବ୍ୟୟରେ କୋଚି ସିପ୍ୟାର୍ଡ ଲିମିଟେଡ୍ ସହ ଏକ ଚୁକ୍ତିନାମା ସ୍ୱାକ୍ଷରିତ କରିଛି. ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି, ଦେଶର ଶିଳ୍ପ ଇକୋସିଷ୍ଟମକୁ ପ୍ରୋତ୍ସାହନ ଦେବା ପାଇଁ କୋଚିଂ ସିପ୍ୟାର୍ଡ ଲିମିଟେଡ୍କୁ ରକ୍ଷଣାବେକ୍ଷଣ, ମରାମତି ଏବଂ ପଥଶ୍ରୟ ଭାବରେ ବିକଶିତ କରିବା ଦିଗରେ ଏହି ପ୍ରକଳ୍ପ କାର୍ଯ୍ୟ କରିବ. ଆଇଏନ୍ଏସ୍ ବିକ୍ରମାଦିତ୍ୟ ଗତ ନଭେମ୍ବର 2013 ଭାରତୀୟ ନୌସେନାରେ ଯୁଦ୍ଧ ଜାହାଜ ଭାବେ ନିୟୋଜିତ ହୋଇଥିଲା. ଏହାର ସମ୍ପୂର୍ଣ୍ଣ ମରାମତି ହେବା ପରେ ଏହି ଯୁଦ୍ଧ ଜାହାଜ ନୌସେନାରେ ସକ୍ରିୟ ଭାବେ କାର୍ଯ୍ୟ କରିବ। ମହାରାଷ୍ଟ୍ରର ଦେବଲାଲିଠାରେ ଭାରତୀୟ ସେନା ଏବଂ ସିଙ୍ଗାପୁର ଆର୍ମଡ୍ ଫୋର୍ସର ମିଳିତ ସମରାଭ୍ୟାସ ଅଗ୍ନି ୱାରିୟର 2024 ଉଦ୍ଯାପିତ ହୋଇଛି। 3 ଦିନ ବ୍ୟାପି ଅନୁଷ୍ଠିତ ହୋଇଥିବା ଏହି ସମରାଭ୍ୟାସ ଗତ 28 ତାରିଖରେ ଆରମ୍ଭ ହୋଇଥିଲା। ଏହି 3ୟୋଦଶ ଅଗ୍ନି ୱାରିୟର ସଂସ୍କରଣରେ ସିଙ୍ଗାପୁର ଆର୍ଟିଲେରୀର 182 ଜଣ ଏବଂ ଭାରତୀୟ ସେନାର 114 ଜଣ ଯବାନ ଅଂଶଗ୍ରହଣ କରିଥିଲେ। ଏହି ମିଳିତ ସମରାଭ୍ୟାସର ଲକ୍ଷ୍ୟ ରହିଛି ଦୁଇ ଦେଶ ମଧ୍ୟରେ ଥିବା ବୁଝାମଣାକୁ ଆହୁରି ସୁଦୃଢ଼ କରି ସାମରିକ କ୍ଷେତ୍ରକୁ ମଜବୁତ କରିବା। ଉଭୟ ଦେଶର ସେନା ପକ୍ଷରୁ ଆଧୁନିକ ଜ୍ଞାନକୌଶଳରେ ନିର୍ମିତ ଯୁଦ୍ଧାସ୍ତ୍ରଗୁଡ଼ିକୁ କିଭଳି ଯୋଜନାବଦ୍ଧ ଭାବେ ପ୍ରୟୋଗ କରାଯାଇପାରିବ ସେଥିପାଇଁ ଏହି ସମରାଭ୍ୟାସର ଆୟୋଜନ କରାଯାଇଥିଲା। ଏଥିରେ ଦେଶର ଆର୍ଟିଲେରୀ ମହାନିର୍ଦ୍ଦେଶକ ଲେଫ୍ଟନାଣ୍ଟ ଜେନେରାଲ ଆଦୋଷ କୁମାର, କମାଣ୍ଡାଣ୍ଟ ଏନ୍ଏସ୍ ସର୍ନା ଏବଂ ସିଙ୍ଗାପୁରର ମୁଖ୍ୟ ଆର୍ଟିଲେରୀ ଅଧିକାରୀ କଲୋନେଲ ଓଙ୍ଗ ଚିଓ ପେରେଙ୍ଗ ଯୋଗ ଦେଇଥିଲେ। ଉଭୟ ଦେଶର ସେନାଙ୍କ ପକ୍ଷରୁ ପ୍ରଦର୍ଶିତ କରାଯାଇଥିବା ରଣନୈତିକ ପ୍ରଦର୍ଶନକୁ ଉପସ୍ଥିତ ଅଧିକାରୀମାନେ ପ୍ରଶଂସା କରିଥିଲେ। ଆପଣମାନେ ସମ୍ବାଦ ଶୁଣୁଛନ୍ତି ଆକାଶବାଣୀରୁ। କେନ୍ଦ୍ର ସୂଚନା ଏବଂ ପ୍ରସାରଣ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ ଆଜି ଦିନିକିଆ ଗୁଜରାତ ଗସ୍ତରେ ଯାଇ ସୁରତର କିମ୍ଠାରେ ବୁଲେଟ୍ ଟ୍ରେନ୍ ଟ୍ରାକ୍ ସ୍ଲାବ୍ ନିର୍ମାଣ ବ୍ୟବସ୍ଥା ତଦାରଖ କରି ଏହାର ସମୀକ୍ଷା କରିଛନ୍ତି। ଗଣମାଧ୍ୟମକୁ ସୂଚନା ଦେଇ ଶ୍ରୀ ବୈଷ୍ଣବ କହିଛନ୍ତି, ଦେଶର ଏହା ସବୁଠାରୁ ବୃହତ୍ ଟ୍ରେନ୍ ଟ୍ରାକ୍ ସ୍ଲାବ୍ ନିର୍ମାଣ ବ୍ୟବସ୍ଥା ଭାବେ ପରିଗଣିତ ହେଉଛି ଏବଂ ଏହାର ବୈଷୟିକ ଜ୍ଞାନକୌଶଳ ପାଇଁ ଏହା ବେଶ୍ ପରିଚିତ ହେବ। କେନ୍ଦ୍ରମନ୍ତ୍ରୀ କହିଛନ୍ତି, ଆଗାମୀ ଦିନରେ ଦେଶର ବିଭିନ୍ନ ନିର୍ମାଣ ପ୍ରକଳ୍ପ ପାଇଁ ଏହି ବୁଲେଟ୍ ଟ୍ରେନ୍ ଟ୍ରାକ୍ ସ୍ଲାବ୍ ଯୋଜନା ଅନେକ ସୁବିଧା ଯୋଗାଇଦେବ। ଏ ଅବସରରେ କେନ୍ଦ୍ରମନ୍ତ୍ରୀ ଶ୍ରୀ ବୈଷ୍ଣବ ବଦୋଦରା ଜିଲ୍ଲାର ଲାଖୋଦ୍ରା ପ୍ଲେଜର ଇଣ୍ଡିଆ ଫ୍ୟାକ୍ଟ୍ରି ମଧ୍ୟ ପରିଦର୍ଶନ କରିଥିଲେ। ହରିୟାଣା ମୁଖ୍ୟମନ୍ତ୍ରୀ ନାୟବ ସିଂ ସାଇନି କହିଛନ୍ତି, ବିଶ୍ୱବ୍ୟାଙ୍କ ସହାୟତାରେ ଖୁବ୍ ଶୀଘ୍ର ରାଜ୍ୟରେ ବିଶ୍ୱ କୃତ୍ରିମ ବୁଦ୍ଧିମତା କେନ୍ଦ୍ର ପ୍ରତିଷ୍ଠା ହେବ। ଏହି କେନ୍ଦ୍ର ପ୍ରତିଷ୍ଠା ହେଲେ ଯୁବାମାନଙ୍କୁ ଏହା କୃତ୍ରିମ ବୁଦ୍ଧିମତା ଏବଂ ଆଧୁନିକ ଜ୍ଞାନକୌଶଳ ବିଷୟରେ ପ୍ରଶିକ୍ଷଣ ପ୍ରଦାନ କରିବା ପାଇଁ ସହାୟକ ହେବ। ଶ୍ରୀ ସାଇନି କହିଛନ୍ତି, ଏହାଦ୍ୱାରା ରାଜ୍ୟର ଯାନ୍ତ୍ରିକ କ୍ଷମତା ବୃଦ୍ଧି ପାଇବା ସହ ଡିଜିଟାଲ୍ ଅର୍ଥନୀତିରେ ଏହା ରାଜ୍ୟର ବିକାଶକୁ ତ୍ୱରାନ୍ୱିତ କରିବ। ଏହି ବ୍ୟବସ୍ଥା ଆରମ୍ଭ ହେବା ଦ୍ୱାରା ଆନ୍ତର୍ଜାତିକ ସ୍ତରରେ ହରିୟାଣାର ସ୍ୱତନ୍ତ୍ର ପରିଚୟ ସୃଷ୍ଟି ହେବା ସହ ଏହା ଗବେଷଣା ଏବଂ କୃତ୍ରିମ ବୁଦ୍ଧିମତା କ୍ଷେତ୍ରରେ ଅନେକ ନୂତନ ସମ୍ଭାବନା ସୃଷ୍ଟି କରିବ। ସାମୁଦ୍ରିକ ଝଡ଼ ପେଞ୍ଜାଲ ଆଜି ସକାଳଠାରୁ ବଙ୍ଗୋପସାଗରର ଦକ୍ଷିଣ ପଶ୍ଚିମ ଦିଗରେ ଗତି କରି ଉତ୍ତର ପଶ୍ଚିମ ଦିଗକୁ ଘଣ୍ଟା ପ୍ରତି 15 କିଲୋମିଟରରୁ ହ୍ରାସ ପାଇ 13 କିଲୋମିଟର ବେଗରେ ଗତି କରୁଛି। ଭାରତୀୟ ପାଣିପାଗ ବିଭାଗର ସଦ୍ୟତମ ସୂଚନା ଅନୁଯାୟୀ ପୁଡୁଚେରୀଠାରେ ଆଜି ରାତିରେ ଏହା ସ୍ଥଳଭାଗ ଛୁଇଁବାର ସମ୍ଭାବନା ରହିଛି। ବର୍ତ୍ତମାନ ଏହି ସାମୁଦ୍ରିକ ଝଡ଼ ଚେନ୍ନାଇ ନିକଟ 110 କିଲୋମିଟର ଏବଂ ପୁଡୁଚେରୀଠାରୁ 120 କିଲୋମିଟର ଦୂରରେ ରହିଥିବା ସୂଚନା ମିଳିଛି। ପରିସ୍ଥିତିକୁ ଦୃଷ୍ଟିରେ ରଖି ପୁଡୁଚେରୀ ପ୍ରଶାସନ ପକ୍ଷରୁ ସତର୍କ ସୂଚନା ଜାରି କରାଯାଇଛି। ଏହାକୁ ଦୃଷ୍ଟିରେ ରଖି ପୂର୍ବତଟ ସଡ଼କ ଏବଂ ଓଏମ୍ଆର୍ ସଡ଼କରେ ଗାଡ଼ି ଚଳାଚଳ ବନ୍ଦ ରଖାଯାଇଛି। କେନ୍ଦ୍ର ଚେନ୍ନାଇଠାରୁ ତିରୁପତି ପର୍ଯ୍ୟନ୍ତ ରେଳ ଚଳାଚଳ ବନ୍ଦ ରଖାଯାଇଥିବା ବେଳେ କୋଏମ୍ବାଟୁର ମହୀଶୂର ମେଙ୍ଗାଲୁରୁ ଏବଂ ଲୋକମାନ୍ୟ ତିଲକ ଏକ୍ସପ୍ରେସ୍ ଟ୍ରେନ୍କୁ ତିରୁଭାଲ ପର୍ଯ୍ୟନ୍ତ ଯାତାୟତ କରିବାକୁ ଅନୁମତି ମିଳିଛି। 11 ଟ୍ରେନ୍ର ସମୟ ଏବଂ ଗତିପଥ ପରିବର୍ତ୍ତନ କରାଯାଇଛି। ସୂଚନା ଅନୁଯାୟୀ ଜଳାଶୟଗୁଡ଼ିକରେ ଜଳସ୍ତର ଦ୍ରୁତଗତିରେ ବୃଦ୍ଧି ପାଉଛି। ତଳିଆ ଅଞ୍ଚଳଗୁଡ଼ିକରେ କ୍ରମାଗତ ବର୍ଷା ଯୋଗୁଁ ପୁଣ୍ଡି ଚୋଲାବରମ ପୁଝାଲ ବୀରନମ ଏବଂ କର୍ଣ୍ଣକୋଟୋଇ ପ୍ରଭୃତି ଅଞ୍ଚଳରେ ଜଳସ୍ତର ବୃଦ୍ଧି ପାଇବାରେ ଲାଗିଛି। ଏଥିଯୋଗୁଁ ବିମାନ ସେବା ପ୍ରଭାବିତ ହୋଇଛି। ପବନର ବେଗ ଅଧିକ ଥିବାରୁ ଏବଂ ବର୍ଷା ଜଳ ଜମି ରହିଥିବାରୁ ବିମାନ ବନ୍ଦରକୁ ଅସ୍ଥାୟୀ ଭାବେ ବନ୍ଦ ରଖାଯାଇଛି। ସାମୁଦ୍ରିକ ଝଡ଼ ପେଞ୍ଜଲକୁ ଦୃଷ୍ଟିରେ ରଖି ତାମିଲନାଡୁ ମୁଖ୍ୟମନ୍ତ୍ରୀ ଏମ୍କେ ଷ୍ଟାଲିନ୍ ଆଜି ସ୍ଥିତିର ସମୀକ୍ଷା କରିଛନ୍ତି। ପଞ୍ଜାବରେ ପାକିସ୍ତାନରୁ ବେଆଇନ ଭାବେ ଚୋରାଚାଲାଣ କରାଯାଉଥିବା 245 ଡ୍ରୋନ୍ ସମେତ ନିଶାଦ୍ରବ୍ୟ ଏବଂ ଅସ୍ତ୍ରଶସ୍ତ୍ର ଆଦିକୁ ଚଳିତ ବର୍ଷ ଜବତ କରାଯାଇଛି। ଗତବର୍ଷ ତୁଳନାରେ ଏହି ବେଆଇନ ଚୋରାଚାଲାଣ ଜବତ ପରିମାଣ ଦ୍ୱିଗୁଣ ବୋଲି ଜଣାପଡ଼ିଛି। ତେବେ ଚଳିତ ବର୍ଷ 254 କିଲୋଗ୍ରାମ ନିଶାଦ୍ରବ୍ୟ ଜବତ ହୋଇଥିବା ବେଳେ ଗତବର୍ଷ ଏହା 440 କିଲୋଗ୍ରାମ ଥିବା ଜଣାପଡ଼ିଛି। କ୍ରିକେଟ୍ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ 19 ବର୍ଷରୁ କମ୍ ଏସିଆ କପ୍ ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏ ମ୍ୟାଚ୍ରେ ପାକିସ୍ତାନ ଭାରତକୁ 43 ରନ୍ରେ ପରାସ୍ତ କରିଛି। ଟସ୍ ଜିତି ପାକିସ୍ତାନ ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇ ନିର୍ଦ୍ଧାରିତ 50 ଓଭରରେ 7 ୱିକେଟ୍ ହରାଇ 281 ରନ୍ କରିଥିଲା। ଜବାବରେ ଭାରତ 47 ଓଭର ଗୋଟିଏ ବଲ୍ରେ 238 ରନ୍ କରି ଅଲ୍ ଆଉଟ୍ ହୋଇଥିଲା। ପାକିସ୍ତାନ ପକ୍ଷରୁ ଶେହଜାବ ଖାନ୍ 147 ବଲ୍ରେ 169 ରନ୍ ସଂଗ୍ରହ କରିଥିବା ବେଳେ ଅଲ୍ଲୀ ରାଜା 3 ୱିକେଟ୍ ହାସଲ କରିଥିଲେ। ଭାରତ ପକ୍ଷରୁ ନିଖିଲ କୁମାର ସର୍ବାଧିକ 67 ରନ୍ କରିବାକୁ ସକ୍ଷମ ହୋଇଥିଲେ। ପାକିସ୍ତାନର ଶେହବାଜ ଖାନ୍ ପ୍ଲେୟାର ଅଫ୍ ଦ ମ୍ୟାଚ୍ ଘୋଷିତ ହୋଇଛନ୍ତି। ସମ୍ବାଦ ଶେଷ ହେବା ପୂର୍ବରୁ ମୁଖ୍ୟ ସମ୍ବାଦଗୁଡ଼ିକ ପୁଣି ଥରେ। ଓଡ଼ିଶାର ଭୁବନେଶ୍ୱରରେ ଚାଲିଥିବା ସର୍ବଭାରତୀୟ ପୁଲିସ୍ ମହାନିର୍ଦ୍ଦେଶକ ସମ୍ମିଳନୀର ଦ୍ୱିତୀୟ ଦିନରେ ଯୋଗଦେଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଦେଶରେ ସାପକାମୁଡ଼ା ଜନିତ ମୃତ୍ୟୁକୁ 50% ହ୍ରାସ କରିବା ପାଇଁ ଜାତୀୟ କାର୍ଯ୍ୟ ଯୋଜନା ଆରମ୍ଭ କରିବାକୁ ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ନିଷ୍ପତ୍ତି। ମହାରାଷ୍ଟ୍ରରେ ଅନୁଷ୍ଠିତ ଭାରତୀୟ ସେନା ଓ ସିଙ୍ଗାପୁର ଆର୍ମଡ୍ ଫୋର୍ସର ମିଳିତ ସମରାଭ୍ୟାସ ଅଗ୍ନି ୱାରିୟର 2024 ଉଦ୍ଯାପିତ। ସାମୁଦ୍ରିକ ଝଡ଼ ପେଞ୍ଜାଲ ପୁଡୁଚେରୀଠାରେ ଆଜି ରାତିରେ ସ୍ଥଳଭାଗ ଛୁଇଁବାର ସମ୍ଭାବନା ଏବଂ ଦୁବାଇ ଆନ୍ତର୍ଜାତିକ ଷ୍ଟାଡିୟମରେ 19 ବର୍ଷରୁ କମ୍ ଏସିଆ କପ୍ ଏକଦିବସୀୟ କ୍ରିକେଟ୍ ପ୍ରତିଯୋଗିତାର ଗ୍ରୁପ୍ ଏ ମ୍ୟାଚ୍ରେ ଭାରତକୁ 43 ରନ୍ରେ ପରାସ୍ତ କଲା ପାକିସ୍ତାନ। ସମ୍ବାଦ ଶେଷ ହେଲା। ନମସ୍କାର।